ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସୀମାନ୍ତ ଅଞ୍ଚଳରେ ଭୌଗୋଳିକ ପରିବର୍ତ୍ତନ ଦେଶର ସୁରକ୍ଷା ଉପରେ ପ୍ରଭାବ ପକାଇଥାଏ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତୀୟ ନୌସେନାରେ ଆଜି ପ୍ରଥମ ଥର ପାଇଁ ଏକକାଳୀନ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ 2 ଯୁଦ୍ଧ ଜାହାଜ ସାମିଲ। ଆସନ୍ତା ମାସ 23 ତାରିଖରେ ପାଳନ କରାଯିବ ଆୟୁର୍ବେଦ ଦିବସ। ସେବା ଓ ଦ୍ରବ୍ୟକର ଉପରେ ସତ୍ୟତା ନଥିବା କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଲା ସିବିଆଇସି। ଏବଂ ପ୍ରବଳ ବର୍ଷା ଜନିତ ପରିସ୍ଥିତି ଯୋଗୁଁ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ସୀମାନ୍ତ ଅଞ୍ଚଳରେ ଭୌଗୋଳିକ ପରିବର୍ତ୍ତନ ଦେଶର ସୁରକ୍ଷା ଏବଂ ସୀମାନ୍ତ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ନୂଆଦିଲ୍ଲୀଠାରେ 2 ଭାଇବ୍ରାଣ୍ଟ ଗ୍ରାମ କର୍ମଶାଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି ମୋଦି ସରକାରଙ୍କ ଦ୍ୱାରା ଭାଇବ୍ରାଣ୍ଟ ଗ୍ରାମ ଯୋଜନା ଆରମ୍ଭ କରାଯାଇଥିଲା। ସୀମାନ୍ତ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକର ଲୋକମାନେ ଅନ୍ୟ ରାଜ୍ୟ ଏବଂ ଦେଶକୁ ପଳାଇ ଯାଉଥିବାରୁ ଏହାକୁ ରୋକିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଶ୍ରୀ ଶାହା କହିଛନ୍ତି ଏହି ଯୋଜନା ଆରମ୍ଭ ହେବା ଦ୍ୱାରା ସରକାର ଏଥିରେ 100% ସଫଳତା ହାସଲ କରିପାରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଏହି ଯୋଜନା ଦ୍ୱାରା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଭିତ୍ତିଭୂମି ସଂରକ୍ଷଣ ଏବଂ ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରକୁ ଏହି ସୀମାନ୍ତ ଗ୍ରାମ ଅଞ୍ଚଳରେ ପ୍ରୋତ୍ସାହିତ କରାଯାଇପାରିଛି। ଅରୁଣାଚଳ ପ୍ରଦେଶରେ ଏହି ଯୋଜନା ଆରମ୍ଭ ହେବା ଦ୍ୱାରା ସେଠାକାର ସୀମାନ୍ତ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକରେ ବସତି ବୃଦ୍ଧି ପାଇଛି। ଭାଇବ୍ରାଣ୍ଟ ଗ୍ରାମ ଯୋଜନା 3 ମୁଖ୍ୟ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି। ସୀମାନ୍ତ ଗ୍ରାମଗୁଡ଼ିକରେ ଦେଶାନ୍ତରଣ ବନ୍ଦ କରିବା, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଏହି ଅଞ୍ଚଳର ଲୋକମାନେ ଉପକୃତ ହେବା ଏବଂ ସୀମାନ୍ତ ଏବଂ ଜାତୀୟ ସୁରକ୍ଷାକୁ ଦୃଢ଼ୀଭୂତ କରିବା ଲକ୍ଷ୍ୟ ନେଇ ଏହି ଗ୍ରାମଗୁଡ଼ିକର ବିକାଶଧାରାକୁ ବଜାୟ ରଖିବା ପାଇଁ ଏହି ଯୋଜନା ଲକ୍ଷ୍ୟ ରଖିଛି। ଶ୍ରୀ ଶାହା କହିଛନ୍ତି ଏହି ଯୋଜନା ଅଧୀନରେ ଗ୍ରାମଗୁଡ଼ିକର ବସତି ହ୍ରାସ ପାଇବାର କାରଣ ଜଣାପଡ଼ିବା ସହ କିଛି ବର୍ଷ ମଧ୍ୟରେ ଏଥିରେ ସୁଧାର ଅଣାଯାଇ ଦେଶର ତଥା ସୀମାନ୍ତ ଅଞ୍ଚଳର ସୁରକ୍ଷାକୁ ସୁଦୃଢ଼ କରାଯାଇପାରିଛି। ଭାରତୀୟ ନୌସେନାରେ ଆଜି ଉଦୟଗିରି ଏବଂ ହିମଗିରି ଯୁଦ୍ଧ ଜାହାଜକୁ ସାମିଲ କରାଯାଇଛି। ବିଶାଖାପାଟଣା ପୂର୍ବାଞ୍ଚଳ ନୌବନ୍ଦରଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି 2 ଯୁଦ୍ଧ ଜାହାଜକୁ ପ୍ରଥମ ଥର ପାଇଁ ଏକକାଳୀନ ନୌସେନାରେ ନିୟୋଜିତ କରିଛନ୍ତି। ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଏହି ଯୁଦ୍ଧ ଜାହାଜ ଭାରତର ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ। ଆତ୍ମନିର୍ଭରଶୀଳ ଭାରତର ଏହା ଏକ ଉତ୍କୃଷ୍ଟ ଉଦାହରଣ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
हिमगिरी की कमिशनिंग आत्मनिर्भर भारत के सपने की एक साकार होती तस्वीर है, साथ ही हमारे विजन और कमिटमेंट का भी यह प्रमाण है। मैं इंडियन नेवी को इस अवसर पर विशेष बधाई देता हूं। आईएनएस उदयगिरी और आईएनएस हिमगिरी के शामिल होने से हमारी नेवी की स्ट्रेंथ, उसकी रीच और उसकी रेजिलियंस में भारी बढ़ोतरी होगी, ऐसा मेरा विश्वास है। मैं पूरे विश्वास के साथ कह सकता हूं कि दोनों वारशिप्स राष्ट्र की सुरक्षा के क्षेत्र में एक मील का पत्थर साबित होंगी।
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧ ଜାହାଜ ଆଧୁନିକ ଯୁଦ୍ଧ ବ୍ୟବସ୍ଥା ସହ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି। ଆୟୁର୍ବେଦ ଦିବସ ଆସନ୍ତା ମାସ 23 ତାରିଖରେ ପାଳନ କରାଯିବ। ପ୍ରଥମ ଥର ପାଇଁ ଏକ ନିର୍ଦ୍ଧାରିତ ତାରିଖରେ ଆୟୁର୍ବେଦ ଦିବସ ପାଳିତ ହେବାକୁ ଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ବିଶ୍ୱ ଏବଂ ସାଧାରଣ ଜନତାଙ୍କ ପାଇଁ ଆୟୁର୍ବେଦ। ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ ଏହି ବାର୍ତ୍ତା ଘୋଷଣା କରିବା ଅବସରରେ କହିଛନ୍ତି ଆୟୁର୍ବେଦ କେବଳ ସ୍ୱାସ୍ଥ୍ୟ ଯତ୍ନ କରିବାର ଏକ ପ୍ରକ୍ରିୟା ନୁହେଁ, ଏହା ମାନବ ଏବଂ ପରିବେଶ ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଏକ ବୈଜ୍ଞାନିକ ଜୀବନଧାରା। ଶ୍ରୀ ଯାଦବ କହିଛନ୍ତି ସେପ୍ଟେମ୍ବର 23 ତାରିଖକୁ ଆୟୁର୍ବେଦ ଦିବସ ଭାବେ ଘୋଷଣା କରାଯାଇ ଆୟୁର୍ବେଦକୁ ବିଶ୍ୱ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇପାରିଛି। ଆୟୁଷ ମନ୍ତ୍ରଣାଳୟ କହିଛି ନବମ ଆୟୁର୍ବେଦ ଦିବସ ପାଳନ ଅବସରରେ ଦେଶରେ ବିଭିନ୍ନ ଭାଗରେ ସଚେତନତା ଅଭିଯାନ, ଆୟୁର୍ବେଦରେ ଯୁବକମାନଙ୍କୁ ସାମିଲ କାର୍ଯ୍ୟକ୍ରମ, ଆୟୁର୍ବେଦ ଚିକିତ୍ସାର ପ୍ରଚାର ଓ ପ୍ରସାର ତଥା ଆୟୁଷ ମନ୍ତ୍ରଣାଳୟ ସହ ଆନ୍ତର୍ଜାତିକ ସ୍ତରରେ ସଂଯୋଜନା ବୃଦ୍ଧି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବରୁ ଆୟୁର୍ବେଦ ଦିବସ ଧନ୍ୱନ୍ତରୀ ଜୟନ୍ତୀ ଅବସରରେ ପାଳନ କରାଯାଉଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ସମଗ୍ର ଦେଶରେ ଏହି ପର୍ବ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରାଯାଉଛି। ଭଗବାନ ଗଣେଶ ବୁଦ୍ଧି ଏବଂ ପ୍ରାଣୀମାନଙ୍କର କଲ୍ୟାଣର ପ୍ରତୀକ ଭାବେ ପୂଜା ପାଇଥାନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ନୂତନ ଜୀବନ ଆରମ୍ଭ କରିବା ଏବଂ ବାଧାବିଘ୍ନକୁ ଦୂରେଇବା ପାଇଁ ଭଗବାନ ଗଣେଶଙ୍କୁ ଆରାଧନା କରାଯାଇଥାଏ। ଏହି ପର୍ବ ମାନବ ଜାତି ମଧ୍ୟରେ ନୂତନ ଲକ୍ଷ୍ୟ ଏବଂ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ପରୋକ୍ଷ କର ଏବଂ ଟିକସ ବୋର୍ଡ ସିବିଆଇସି ସରକାର ନିର୍ଦ୍ଧାରିତ କରିଥିବା ଜିଏସ୍ଟି କର ଉପରେ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସିବିଆଇସି କହିଛି, ଜିଏସ୍ଟି ପରିଷଦରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଲୋକମାନଙ୍କୁ ସୁହାଇବା ଭଳି ଜିଏସ୍ଟି ଟିକସ ଧାର୍ଯ୍ୟ କରାଯାଇଛି। ଏହି ପ୍ରସଙ୍ଗରେ କୌଣସି ସତ୍ୟତା ନଥିବା କଥାକୁ ଗ୍ରହଣ ନ କରିବା ପାଇଁ ଜନସାଧାରଣଙ୍କୁ ସିବିଆଇସି ପକ୍ଷରୁ ଅନୁରୋଧ କରାଯାଇଛି। ଏ ବିଷୟରେ ସରକାରୀ ଘୋଷଣାନାମାକୁ ଅପେକ୍ଷା କରିବା ପାଇଁ ସାଧାରଣ ଲୋକଙ୍କୁ ସିବିଆଇସି ପରାମର୍ଶ ଦେଇଛି। ଆସନ୍ତା ମାସ 3 ଏବଂ 4 ତାରିଖରେ ଜିଏସ୍ଟି ପରିଷଦରେ ଏ ବିଷୟରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ ବୋଲି ସିବିଆଇସି କହିଛି। ସାରା ଦେଶରେ ଶିକ୍ଷା ପ୍ରଦାନ କରିବାରେ ସରକାରୀ ସ୍କୁଲଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଦେଶରେ କେବଳ 56% ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ସରକାରୀ ବିଦ୍ୟାଳୟଗୁଡ଼ିକରେ ଚିହ୍ନଟ କରାଯାଇଛି ବୋଲି ଜଣାପଡ଼ିଛି। ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ ହାର 66% ରହିଥିବା ବେଳେ ସହରରେ ଏହା ପ୍ରାୟ 30% ରହିଛି। ସରକାରୀ ବିଦ୍ୟାଳୟରେ ଜଣେ ଛାତ୍ର ପିଛା 2,863 ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବେସରକାରୀ ବିଦ୍ୟାଳୟରେ 25,000 ଟଙ୍କା ଖର୍ଚ୍ଚ ହେଉଛି ବୋଲି ଜଣାପଡ଼ିଛି। ସର୍ବଭାରତୀୟ ସ୍ତରରେ ଜଣେ ଛାତ୍ର ପିଛା ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ଖର୍ଚ୍ଚ 7,000 ଟଙ୍କାରୁ ଅଧିକ ରହିଥିବା ବେଳେ ପୁସ୍ତକ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ 2,000 ଟଙ୍କା ରହିଛି। ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏ କ୍ଷେତ୍ରରେ ଅଧିକ ଖର୍ଚ୍ଚ ହୋଇଥିବା ସର୍ଭେରୁ ଜଣାପଡ଼ିଛି। ନୂଆଦିଲ୍ଲୀଠାରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ରଶେଖର ପେମାସାଣୀ ଭାରତୀୟ ଡାକ ଏବଂ ଡାକ ବ୍ୟାଙ୍କର କାର୍ଯ୍ୟଶୈଳୀ ଉପରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଡାକ ବିଭାଗରେ ଡିଜିଟାଲ ପଦ୍ଧତିରେ ଦେଣନେଣ, ହିତାଧିକାରୀମାନଙ୍କ ସୁବିଧା ସୁଯୋଗ ବୃଦ୍ଧି ଏବଂ ସାରା ଦେଶରେ କିଭଳି ଏହି ସେବାର ପ୍ରଚଳନ ବୃଦ୍ଧି କରାଯିବ ସେ ଦିଗରେ ଆଲୋଚନା ହୋଇଛି। ଏଥିରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପେମାସାଣୀ ଭାରତୀୟ ଡାକ ଏବଂ ଭାରତୀୟ ଡାକ ବ୍ୟାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କିଭଳି ଉପାନ୍ତ ଅଞ୍ଚଳରେ ଥିବା ସାଧାରଣ ଲୋକଙ୍କ ଦ୍ୱାରଦେଶରେ ସହଜ ସେବା ଉପଲବ୍ଧ କରାଯାଇପାରିବ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶ୍ୱାସ, ଅର୍ଥନୈତିକ ଅନ୍ତର୍ଭୁକ୍ତିକରଣ ଏବଂ ଉପାନ୍ତ ଅଞ୍ଚଳରେ ସେବା ଯୋଗାଣ ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଗତ 2 ବର୍ଷ ମଧ୍ୟରେ ଭାରତୀୟ ଡାକ ଏବଂ ଡାକ ବ୍ୟାଙ୍କ ବ୍ୟବସ୍ଥାରେ 12 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀ ସାମିଲ ହେବା ଫଳରେ 2,000 କୋଟି ଟଙ୍କାର ରାଜସ୍ୱ ଆଦାୟ ହେବା ସହ 134 କୋଟି ଟଙ୍କାର ଲାଭାଂଶ ସରକାର ପାଇପାରିଛନ୍ତି ବୋଲି ସୂଚନା ମିଳିଛି। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହେବା ଯୋଗୁଁ 3 ଜଣଙ୍କର ମୃତ୍ୟୁ ହେବା ସହ 24ରୁ ଅଧିକ ଘର ଏବଂ ପୋଲ କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଅଞ୍ଚଳରେ ଥିବା ସମସ୍ତ ନଦୀଗୁଡ଼ିକର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ତଳିଆ ଅଞ୍ଚଳ ଜଳମଗ୍ନ ହେବାରୁ ଜନଜୀବନ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସହରରେ ମଧ୍ୟ ଜଳବନ୍ଦୀ ଅବସ୍ଥା ଦେଖିବାକୁ ମିଳିଛି। ଆମ ଆକାଶବାଣୀ ଜାମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି, ଜାମ୍ମୁର ଅଧିକାଂଶ ଅଞ୍ଚଳର ଅବସ୍ଥା ଗମ୍ଭୀର ରହିଛି। ଶ୍ରୀନଗରରୁ ଜାମ୍ମୁ ଯାଉଥିବା ପରବର୍ତ୍ତୀ ବିମାନରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ଯାଇ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି। ଜିଲ୍ଲା ପ୍ରଶାସନମାନଙ୍କୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଜାମ୍ମୁ ଶ୍ରୀନଗର ଏବଂ କିସ୍ତ୍ୱାରା ଡୋଡା ଜାତୀୟ ରାଜପଥ ଉପରେ ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତି ଏବଂ ଭୂସ୍କଳନ ଯୋଗୁଁ ଶହ ଶହ ଗାଡ଼ି ଜାତୀୟ ରାଜପଥରେ ଅଟକି ରହିଥିବାର ସୂଚନା ମିଳିଛି। ମାତା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ସେଠାକୁ ନ ଯିବା ପାଇଁ କୁହାଯାଇଛି। ପଞ୍ଜାବର ବିଭିନ୍ନ ଜିଲ୍ଲାରେ ଥିବା ଗ୍ରାମାଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଯିବା ଯୋଗୁଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 36 ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ପଞ୍ଜାବରେ ଏଭଳି ସ୍ଥିତି ଦେଖାଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୀମାନ୍ତ ଅଞ୍ଚଳରେ ଭୌଗୋଳିକ ପରିବର୍ତ୍ତନ ଦେଶର ସୁରକ୍ଷା ଉପରେ ପ୍ରଭାବ ପକାଇଥାଏ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତୀୟ ନୌସେନାରେ ଆଜି ପ୍ରଥମ ଥର ପାଇଁ ଏକକାଳୀନ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ 2ଟି ଯୁଦ୍ଧ ଜାହାଜ ସାମିଲ। ଆସନ୍ତା ମାସ 23 ତାରିଖରେ ପାଳନ କରାଯିବ ଆୟୁର୍ବେଦ ଦିବସ। ସେବା ଓ ଦ୍ରବ୍ୟକର ଉପରେ ସତ୍ୟତା ନଥିବା କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଲା ସିବିଆଇସି ଏବଂ ପ୍ରବଳ ବର୍ଷା ଜନିତ ପରିସ୍ଥିତି ଯୋଗୁଁ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି। ସମ୍ବାଦ ଶେଷ ହେଲା।